ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଭୁବନେଶ୍ୱର ଲୋକସଭା ଭବନର କନଭେନସନ ସେଣ୍ଟରଠାରେ ଆଜି ନିଯୁକ୍ତି ମେଳା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସକାଳର 10:30 85 ଜଣ ହୋମିଓପାଥି ମେଡିକାଲ ଅଫିସର, 249 ଜଣ ରେଡିଓଗ୍ରାଫର ଆର ଉଚ୍ଚଶିକ୍ଷା ବିଭାଗର 52 ଜଣ ନୂଆକରି ନିଯୁକ୍ତି ପାଇଥିବାର ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ବୋଲି ଉଚ୍ଚଶିକ୍ଷା ବିଭାଗ ଆର ସ୍ୱାସ୍ଥ୍ୟ ଆର ପରିବାର କଲ୍ୟାଣ ବିଭାଗ ତରଫ କୁହାଯାଇଛି। ରାଜ୍ୟର କୋରାପୁଟ, ବଲାଙ୍ଗୀର, ପୁରୀ, ବାଲେଶ୍ୱର, ଯାଜପୁର, ଅନୁଗୁଳ ଆର୍ ମୟୂରଭଞ୍ଜ ନର୍ସିଂ କଲେଜ ଖୁଲ୍ବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲି ଏସବୁ ନର୍ସିଂ କଲେଜର ଶିଳାନ୍ୟାସ କରିବେ। ଫି କଲେଜ ଲାଗି 10 କୋଟି କରି ମୋଟ 70 କୋଟି ଟଙ୍କାର ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ଏସବୁ କଲେଜମାନଙ୍କେ ଫି ବଛର 60 ଜଣ ଲେଖା ଛାତ୍ରଛାତ୍ରୀ ନାଁ ଲେଖାବାର ସୁଯୋଗ ପାଇବେ ଆର୍ ଏସବୁ କଲେଜନୁ ଫି ବଛର 420 ଜଣ ଛାତ୍ରଛାତ୍ରୀ ପାସ୍ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର 3 ନମ୍ବର ପାଲିର ପହେଲା 6 ମାସ ଭିତରେ ଦେଶର ସ୍ୱଚ୍ଛତାର ପ୍ରସାର ଆର୍ ସହରୀ ବିକାଶ ଲାଗି ଭିନ୍ ଭିନ୍ କ୍ଷେତ୍ରର ନିଆଯାଇଥିବାର ପଦକ୍ଷେପ ବାବଦେ କେନ୍ଦ୍ର ଶିକ୍ଷା ଆର୍ ଉତ୍ତର ପୂର୍ବାଞ୍ଚଳ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ଗଣମାଧ୍ୟମକେ ବିବୃତ୍ତି ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ମଜୁମଦାର କହିଛନ୍ ଯେ କେନ୍ଦ୍ର ସରକାର 15 ସେପ୍ଟେମ୍ବର ଅକ୍ଟୋବର 2 ତାରିଖ ତକ ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା ନେଇକରି ସମ୍ପୂର୍ଣ୍ଣ ଅଭିଯାନ ମୂଲ କରିଥିଲେ। ଏଥି ଜନଭାଗିଦାରୀ ବଢ଼ାବାର ଲାଗି ଏ ବଛର 17 ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଶ୍ରୀ ମଜୁମଦାର କହିଛନ୍। ଭାରତୀୟ ଉପକୂଳ ସମୁଦାୟ ଇସିଆର୍ଆଇସିସି ପ୍ରକଳ୍ପର ରାଜ୍ୟ ପରିଚାଳନା ୟୁନିଟ୍ ତରଫ ଭୁବନେଶ୍ୱରର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏସ୍ଆଇଆର୍ଡିନ ଗଲାକାଲି କଙ୍କଡ଼ା ଚାଷ କରୁଥିବା ଚାଷୀ ଆର୍ ରପ୍ତାନୀକାରୀମାନଙ୍କର ସମ୍ମିଳନୀ ହୋଇଯାଇଛି। ଇସିଆର୍ଆଇସିସି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ କୁମାର ଝା ସମ୍ମିଳନୀକେ ଉଦ୍ଘାଟନ କରିକରି ରାଇଜେ ମାଛ ଚାଷ କ୍ଷେତ୍ରକେ ବର୍କସ୍ କରବାର୍ଥି କଙ୍କଡ଼ା ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦେ ଆଲୋକପାତ କରିଥିଲେ। ଉପକୂଳ ଇଲାକାନ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ଆର୍ ଆୟ ଲାଗି ସ୍ଥାୟୀ ଉତ୍ସ ହେବାର୍ଥି ସୁନିଶ୍ଚିତ କରବାର ବାବଦେ ଆଲୋଚନା କରାଯାଇଥିଲା। ଇନ ଜନେଇ ଦିଆଯାଇପାରେ ଯେ କେନ୍ଦ୍ର ସରକାରଙ୍କର ପରିବେଶ, ଜଙ୍ଗଲ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦେଖରେଖଥି ରାଜ୍ୟ ସରକାରଙ୍କର ଜଙ୍ଗଲ, ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ରାଜ୍ୟର ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱର ଜିଲ୍ଲାର 7 ଇଲାକାନ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଭାରତର ଦୋମାରାଜୁ ଗୁକେଶ ନୂଆ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍। ଗଲାକାଲି ସିଙ୍ଗାପୁରନ ଖେଳାଯାଇଥିବାର ବିଶ୍ୱ ଚାମ୍ପିୟନସିପ୍ର ଶେଷ ରାଉଣ୍ଡଥି ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଗଲା ବଛରର ଚାମ୍ପିୟନ ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ହରେଇକରି ବିଶ୍ୱ ବିଜେତା ହୋଇଛନ୍। ଚେନ୍ନାଇର 18 ବର୍ଷର ବୟସ୍କ ଗୁକେଶ ସବୁନୁ ସାନ୍ ବିଶ୍ୱ ଚାମ୍ପିୟନ ହୋଇଛନ୍। ଡି ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍। ହକି ଇଣ୍ଡିଆ କା ଗେମ୍ ହକିକେ ରାଷ୍ଟ୍ରବ୍ୟାପୀ ଉତ୍ସବଥି ପରିବର୍ତ୍ତନ କରବାର ସହିତ ଘରେ ଘରେ ପରିଚିତ କରାବାର ଲାଗି ଦେଶର ରାଷ୍ଟ୍ରୀୟ ପ୍ରସାରକ ଦୂରଦର୍ଶନ ହକି ଇଣ୍ଡିଆ ଲିଗ୍ 2024-25ର ପ୍ରସାରଣ ସହଯୋଗୀ ହୋଇଛି। ଇ ବଛର ହକି ଇଣ୍ଡିଆ ଲିଗ୍ 28 ଡିସେମ୍ବରନୁ ମୂଲ ହେବାରକେ ଯାଉଛେ। ହକି ଇଣ୍ଡିଆ ଲିଗ୍ର ଇ କ୍ଷେପେ 8 ପୁରୁଷ ଦଳ ସହିତ 4 ମହିଳା ଦଳ ଭାଗ ନେବେ। ଦୂରଦର୍ଶନ ସାଙ୍ଗେ ସହଭାଗୀ ହେବାର ଉଦ୍ଦେଶ୍ୟ ହକି ଇଣ୍ଡିଆ ଲିଗ୍ର ପରିଚାଳନା କମିଟି ଅଧ୍ୟକ୍ଷ ଦିଲୀପ ତିର୍କି ବନେ ଉତ୍ସାହିତ ଥିବାର କହିଛନ୍। ଭୁବନେଶ୍ୱର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଇବା 16 ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା। ଗଲା ଅକ୍ଟୋବର ମାସ 28 ତାରିଖଥି ଅଭିଯୋଗ କରିବା ଲାଗି ଯେନ୍ମାନେ ଆଘନୁ ପଞ୍ଜୀକରଣ କରିଥିଲେ ସେମାନଙ୍କର ଖାଲି ଶୁଣାଣି ହେବା। ଏଥିର୍ଲାଗି ଫେର୍ ଘାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। ଇ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଭିନ୍ ଭିନ୍ କାରଖାନା ଆର୍ ଜିଲ୍ଲା ଭିତର ଦେଇକରି ନିଆଅନା କରାଯାଉଥିବାର ବିସ୍ଫୋରକ ସାମଗ୍ରୀ ଆର୍ କେମିକାଲ ନେଇକରି ଯାଉଥିବାର ଗାଡ଼ି ମଟରଥି କେନ୍ସି ପ୍ରକାରର ଜରୁରୀ ପରିସ୍ଥିତି ମୁକାବିଲା ଲାଗି ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବାର ବୈଠକଥି ଶିଳ୍ପ ସଂସ୍ଥାମାନଙ୍କେ ବ୍ୟବହାର କରାଯାଉଥିବା ରାସାୟନିକ ଜିନିଷ ଲିକ୍ ହେବାର ଆର୍ ପରିବହନ ସମୟଥି ଆପାତକାଳୀନ ପରିସ୍ଥିତି ସୃଷ୍ଟି ହେଲେ ତାର ପରିଚାଳନା ଲାଗି କେନ୍ ବିଭାଗ କାଏଁ କାମ କରବା ସେ ବାବଦେ ଆଲୋଚନା ହୋଇଥିଲା। ସାରା ରାଜ୍ୟ ଥଣ୍ଡା ବଢ଼ିଛି। ଆଘର ରାତିନୁ ରାଜ୍ୟ 1-3 ଡିଗ୍ରୀ ସେଲସିୟସ ତାପମାତ୍ରା କମିଛି। ଜି ଉଦୟଗିରିନ 10 ଡିଗ୍ରୀ ସେଲସିୟସ ରେକର୍ଡ କରିକି ରାଜ୍ୟର ସବୁନୁ କମ୍ ତାପମାତ୍ରା ଥିଲା। 20 ତାରିଖ ଉତ୍ତରୁ ରାଜ୍ୟ ଥଣ୍ଡା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରଭେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।